ଆଜି ବଡ଼ ଆନନ୍ଦ କଥା, ଆଜି ବସନ୍ତ ପଞ୍ଚମୀ ଆମର ବୀଣାମାଣିଙ୍କର ପୂଜା।
ଆଜି ଆମ ଗହଣରେ ଭୁବନେଶ୍ୱରରୁ ମାନ୍ୟ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା ଜଣେ ଇସ୍କନ ଭକ୍ତ, ସିଏ ଆପଣଙ୍କ ପୂଜା ଆପଣମାନଙ୍କର ସହିତ କିଛି ଦୁଇ ଚାରି ପଦ କଥାବାର୍ତ୍ତା ହେବା ପାଇଁ ସେ ଆସିଛନ୍ତି। ଆପଣ ଶ୍ରଦ୍ଧାର ସହିତ କଥାବାର୍ତ୍ତା କରିବେ, କିଛି ବିଷୟ ରଖିବେ ଅଳ୍ପ ପାଞ୍ଚ ଦଶ ମିନିଟ ପାଇଁ, ଆମମାନେ ସବୁ ଧ୍ୟାନ ଦେଇ ଶୁଣିବା। ଆଉ ସେ କହିଲେ ଯେଉଁ ଆମ ସ୍କୁଲ ଅଛି, ସେ ସ୍କୁଲ ଯାଇ ପୂଜା ଦେଖିବା, ପିଲାମାନଙ୍କୁ ଦୀପଦ କିଛି ବୁଝେଇ ଆମେ ଟିକେ ଆସିବା। ତେଣୁ ସେଇ ମର୍ମରେ ମୁଁ ଆଜି ଆମର ଯେଉଁ ସାର୍ ଆସିଛନ୍ତି ତାଙ୍କୁ ମୁଁ ଅନୁରୋଧ କରିବି, ସେ କିଛି ଆପଣ ଦୁଇପଦ କିଛି ମାର୍ଗଦର୍ଶନ କରି ଆପଣମାନଙ୍କୁ ଯେଉଁ ଆମର ଆଜି ପବିତ୍ର ଦିନ ଅଛି ସେ ପବିତ୍ର ଦିନରେ ଉତ୍ସାହିତ କରିବେ। ଏହା ମୁଁ ତାଙ୍କୁ ଅନୁରୋଧ କରୁଛି, ସିଏ ତାଙ୍କର ମାର୍ଗଦର୍ଶନ କରିବା ଆରମ୍ଭ ହେବେ।
ଆମର ବଡ଼ମସୀ ଉଚ୍ଚ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ଆମର ୱେଲଫେୟାର ଏକ୍ସଟେନ୍ସନ୍ ଅଫିସର ତଥା ଛାତ୍ରଛାତ୍ରୀବୃନ୍ଦ, ତେଣୁ ଆଜି ପବିତ୍ର ଦିବସ, ଆଜି ହେଉଛି ସରସ୍ୱତୀ ଦେବୀଙ୍କର ଆରାଧନା କରାଯାଉଛି, ତାଙ୍କର ଆବିର୍ଭାବ ଦିବସ। ଭଗବାନ ହେଉଛନ୍ତି ଷଡ଼ ଐଶ୍ୱର୍ଯ୍ୟପୂର୍ଣ୍ଣ, ଛଅଟି ଐଶ୍ୱର୍ଯ୍ୟ ଭଗବାନଙ୍କର ଅଛି, ତାହାଦେହରୁ ଗୋଟିଏ ଐଶ୍ୱର୍ଯ୍ୟ ହେଉଛି ସମସ୍ତ ଜ୍ଞାନ ବା ସମସ୍ତ ବିଦ୍ୟା ଭଗବାନଙ୍କର ରହିଛି। ତେଣୁ ସରସ୍ୱତୀ ଦେବୀ ହେଉଛନ୍ତି ଭଗବାନଙ୍କର ପତ୍ନୀ ହିସାବରେ ଧରାଯାଉଛି, ଲକ୍ଷ୍ମୀ ଏବଂ ସରସ୍ୱତୀ। ଜଗନ୍ନାଥ ମନ୍ଦିର ପୁରୀରେ ତୁମେମାନେ ଯିବ, ଦେଖିବ ଦୁଇ ପାର୍ଶ୍ୱରେ, ଗୋଟେ ପାର୍ଶ୍ୱରେ ଲକ୍ଷ୍ମୀ ଦେବୀ, ଗୋଟେ ପାର୍ଶ୍ୱରେ ସରସ୍ୱତୀ ଦେବୀ ଅଛନ୍ତି। ଲକ୍ଷ୍ମୀ ହେଉଛନ୍ତି ସମସ୍ତ ଧନ ବା ସମସ୍ତ ଐଶ୍ୱର୍ଯ୍ୟ, ସମସ୍ତ ସମ୍ପତ୍ତିର ସେ ହେଉଛନ୍ତି ମୂଳ, ଆଉ ତାଙ୍କଠାରୁ ସମସ୍ତ କିଛି ଧନ ଐଶ୍ୱର୍ଯ୍ୟ ସବୁ ଆସୁଛି, ଏବଂ ସରସ୍ୱତୀ ଦେବୀଙ୍କ ପାଖରୁ ସମସ୍ତ ବିଦ୍ୟା ଆସୁଛନ୍ତି। ତେଣୁ ଏ ସବୁକିଛି ଐଶ୍ୱର୍ଯ୍ୟ, ଇଏ ହେଉଛି ଭଗବାନଙ୍କର ସବୁକିଛି, ଛଅଟି ଐଶ୍ୱର୍ଯ୍ୟ ଯେଉଁ ରହିଛି ସେ ଐଶ୍ୱର୍ଯ୍ୟରୁ ଏ ଦୁଇଟି ଐଶ୍ୱର୍ଯ୍ୟ ଭଗବାନଙ୍କର, ଗୋଟେ ହେଉଛି ବିଦ୍ୟା ବା ଜ୍ଞାନ, ଆଉ ଗୋଟେ ହେଉଛି ସମ୍ପତ୍ତି ବା ଧନ ସମ୍ପତ୍ତି। ସେଭଳି ଭାବେ ଭଗବାନଙ୍କର ବହୁତ ଶକ୍ତି ରହିଛି, ଭଗବାନଙ୍କର ବହୁତ ଯଶ ରହିଛି, ଭଗବାନଙ୍କର ବହୁତ ବୈରାଗ୍ୟ ରହିଛି। ଏଭଳି ଭାବରେ ଛଅଟି ଐଶ୍ୱର୍ଯ୍ୟରେ ଯେ ପୂର୍ଣ୍ଣ, ତାଙ୍କୁ ଭଗବାନ ବୋଲି କୁହାଯାଉଛି। ତେଣୁ ଆଜି ସରସ୍ୱତୀ ଦେବୀ ଯେଉଁ ରହିଛି, ସରସ୍ୱତୀ ଦେବୀଙ୍କର ଯେଉଁ ଆମେ ଆରାଧନା କରୁଛେ, ଆରାଧନା ଚାଲିଛି, ତେଣୁ ଏଇ ଅବସରରେ ଆମେ ସରସ୍ୱତୀ ଦେବୀଙ୍କ ବିଷୟରେ କିଛି କହିବା, ବିଦ୍ୟା ବିଷୟରେ କିଛି କହିବା। ତମେ ସବୁ ସ୍କୁଲରେ ବିଦ୍ୟା ଶେଷରେ ଯେ ପଢୁଛୁ, ଶୁଭୁଛି
ଶୁଭୁଛି ନା
ଶୁଭୁଛି କି ନାଇଁ
ଶୁଭୁଛି ହଁ ଶୁଭୁଛି ବାପା
ତେଣୁ ଆମର ଯେଉଁ ସ୍କୁଲରେ ତମେ ସବୁ ପାଠ ପଢୁଛ, ସେସବୁ ବିଭିନ୍ନ ପ୍ରକାର ବିଦ୍ୟା ଅଧ୍ୟୟନ କରୁଛ, ଯେଉଁମାନେ ଶୁଣିପାରୁନାହାନ୍ତି ସେମାନେ ଏପଟକୁ ପଳେଇ ଆସନ୍ତି, ଯେଉଁମାନେ ଶୁଣୁଛନ୍ତି ବସନ୍ତି, ଶୁଭୁଛି ଯାହାକୁ ସେମାନେ ବସନ୍ତୁ, ଯେଉଁମାନେ ଶୁଣିପାରୁନି। ତେଣୁ ଯେଉଁ ବିଭିନ୍ନ ସ୍କୁଲରେ ତମର ସବୁ ବିଭିନ୍ନ ପାଠ ପଢା ଯାଉଛି, ବିଭିନ୍ନ ବିଦ୍ୟା ଶିକ୍ଷା ଦେଉଛି, ଗଣିତ, ସାହିତ୍ୟ, ସାମାଜିକ ପାଠ, ଭୂଗୋଳ, ଇତିହାସ, ଏସବୁ ବିଭିନ୍ନ ବିଦ୍ୟା ତମେ ସବୁ ପାଠ ପଢୁଛ ସ୍କୁଲରେ, କିନ୍ତୁ ସବୁଠାରୁ ଯେତେ ବିଦ୍ୟା ଅଛି ସବୁ ବିଦ୍ୟାରୁ ଶ୍ରେଷ୍ଠ ବିଦ୍ୟା ହେଉଛି ଆଧ୍ୟାତ୍ମ ବିଦ୍ୟା। ଆଧ୍ୟାତ୍ମ ବିଦ୍ୟା भगवत गीता भगवान कहते भगवत गीता भगवान कहते एक जाच किए सब जाच भगवान भगवत गीता विषय भगवत गीता रे भगवान समस्त ज्ञान अर्जुन को प्रदान कर अर्जुन महाभारत जो युद्ध होता कौरव और पांडव मान मध्य से ही समय रे जो तो दुई पक्ष युद्ध करने आुद्ध करने बस समय रे दुई पक्ष शंख बाजी सारी जा शंख बाजिगला युद्ध आरंभ हवा कथा किंतु अर्जुन मनरे प्रश्न आसी दुख आसुच्छे केमी से पितामह को बद्ध करेंगे गुरु द्रोणाचार्य केमी युद्ध में बद्ध करें भाई मान कौरव मान भाई केमी से हत्या करेंगे युद्ध सहित युद्ध करेंगे यही सब विषय चिंता कर सी युद्ध करने चाहू ना तेणुक भगवान ज्ञान प्रदान कर ज्ञान को भगवत गीता रे सेटा रखा जाए से ज्ञान सब भगवत गीता रे रखा जाए तेणु से भगवान कहते आध्यात्म विद्या विद्यान जिते विद्या अच्छी सब श्रेष्ठ विद्या हूँ आध्यात्म विद्या आम ये जो विद्या प्राप्त होचे ये विद्या साहे भौतिक जगत विषय ज्ञान प्राप्त होचे आम जो भूगोल पढ़ुच ये आम पृथ्वी विषय वर्णना करते सतटी समुद्र अच्छी द्वीप मान देश महादेश अच्छी ये पांचटी समुद्र आतटी महादेश सब विषय तुम पाठ पढ़ुच भौतिक जगतर पृथ्वीर ऊर्धर जो सूर्य चंद्र यू भौतिक जगत विषय तुम सब पाठ पढ़ुच कि ज्ञान वैज्ञानिक मान जो जो मैंने ज्ञानी मैंने ज्ञानी व्यक्ति मैंने जहाँ सब ज्ञान प्राप्त होती से ज्ञान तुम्हें स्कूल जो पढ़ाऊँ से प्राप्त हो किंतु ये भौतिक जगत परपार जो ज्ञान जहाँ को आध्यात्म ज्ञान बोली कह ज्ञान प्राप्त होगापी आमको ये भगवद गीत से ज्ञान रखाई सरस्वती देवी दी प्रकार ज्ञान रही ये हूँ भौतिक जगत विद्यार विषय ज्ञान दे सरस्वती देवी एवं भौतिक जगत ऊर्धर जो चीर जगत अच्छी से चीर जगत विषय ज्ञान प्रदान कर सरस्वती देवी तेणु आज ये सरस्वती देवी विभाव तिथि आम से परमार्थिक ज्ञान बा भौतिक जगत ऊर्धर जो ज्ञान रही ज्ञान विषय किसी प्रणा करवा जो मैंने शुणीपार ना से पाखे पलि आसतु जो मैंने शुणीपार बसंत जो मैंने शुणीपार ना पाखु पलि आसतु आउ आम बेस जोर कहीपर
अरे जो मैंने शुणा
तेणु ये जो आध्यात्म विद्या ये विद्या आमर वैदिक शास्त्र मानक सब वर्णना करमर जो वेद रही पुराण उपनिषद विभिन्न संगीता रही ब्रह्मसूत्र रही वेदांत सूत्र ये सब को भगवान ये सब ये जो शास्त्र ये सब भगवान निश्वास जात भगवान ये सब शास्त्र आस तेणु समस्त ज्ञान आम शास्त्र सब वर्णना कर तेणु ये जो वेदांत सूत्र जो रही समस्त समस्त ज्ञान को जमी तुम सब अलजेब्रा पढ़ुच विभिन्न सूत्र रही फर्मूला ए प्लस बी होल स्क्वायर से भाव में समस्त वेद वैदिक ज्ञान को वेदांत सूत्र रे से ही सूत्र आकार वर्णना कर तेणु से सूत्र प्रथम सूत्र हूँ अर्थात ब्रह्म जिज्ञासा अर्थात जड़े जिते मानव जन्म प्राप्त से बहु जन्म पार हो पशुपक्षी कीट पतंग ये सब विभिन्न प्रकार जन्म पार हो जड़े मनुष्य जन्म प्राप्त हो शास्त्र वर्णना कर 80 लक्ष जन्म पार होगा जड़े मानव जन्म प्राप्त हो तेणु मानव जन्म रे आमर कौन आवश्यकता बा मानव जन्म लक्ष्य कौन ए विषय जन जो चिंता करूँ प्रकृत तार मानव जन्म आरंभ हो वेदांत सूत्र प्रथम सूत्र कह अर्थात ब्रह्म जिज्ञासा आम जो जानापी चाहिए प्रकृत आम किए ବ୍ରହ୍ମ ଜିଜ୍ଞାସା କୁହାଯିବ। ଆମେ ପ୍ରକୃତରେ କିଏ? ଆମର ଯଦି ପରିଚୟ ପ୍ରଦାନ କରା ଜଣେ ପଚାରିବ ତମର ନାଁ କ'ଣ ବା ତମେ ତମର ପରିଚୟ କ'ଣ, ତମେ କହିବ କ'ଣ, ମୋର ନାଁ ହେଉଛି ଏୟା, ମୁଁ ବଡ଼ମସି ହାଇସ୍କୁଲରେ ପଢ଼ୁଛି, ଆମ ସ୍କୁଲ ଆମ ଶ୍ରେଣୀରେ ପଢ଼ୁଛି, ଆମର ଘର ହେଉଛି ଏଠି, ମୋର ପିତାଙ୍କ ନାମ ଏୟା, ମାଆଙ୍କ ନାଁ ଏୟା, ଏଇସବୁ କହିବ। କିନ୍ତୁ ପ୍ରକୃତରେ ଇଏ ଆମର ପରିଚୟ ନୁହଁ। ଯଦି ଆମେ କହିବା ଆମର ଘର ହେଉଛି ବଡ଼ମସି ଗ୍ରାମ, ତାହେଲେ ଆମେ ଜନ୍ମ ପୂର୍ବରୁ ଆମେ କେଉଁଠି ଥିଲେ ବା ମୃତ୍ୟୁ ପରେ ଆମେ କୁଆଡ଼େ ଯିବା, ତାହେଲେ ସେ ପରିଚୟ ଠିକ୍ ପରିଚୟ ନୁହଁ। ତେଣୁ ପ୍ରକୃତ ପରିଚୟ ଜଣେ ଯେତେବେଳେ ଆମେ ଜାଣିବାକୁ ଚାହିଁବା ପ୍ରକୃତରେ ଆମେ କିଏ, ସେଇଥିରୁ ଆରମ୍ଭ ହେଉଛି ବ୍ରହ୍ମ ଜିଜ୍ଞାସା। ପ୍ରକୃତରେ ଆମେ କିଏ? ଜଣେ ଲୋକ ଯେତେବେଳେ ମୃତ୍ୟୁବରଣ କରୁଛି, ମରିଯାଉଛି, ସେତେବେଳେ ସେ ଲୋକଟି ରହୁଛି, ସେଠି ପଡ଼ିକି ରହିଛି, ତାହେଲେ ଆମେ କାହିଁକି କହୁଛେ ସେ ଚାଲିଗଲା ବୋଲି? ତାମାନେ ଆଉ କିଛି ଅନ୍ୟ ଜିନିଷ ଅଛି ଯାହାକି ପ୍ରକୃତରେ ସେ ଲୋକ ହେଉଛି ସେଇ, ଏ ଶରୀର ସେ ନୁହଁ। ତେଣୁ ଏହି ଜ୍ଞାନ ହେଉଛି ପ୍ରକୃତ, ପ୍ରକୃତ ଜ୍ଞାନ ଆମର ପ୍ରକୃତ ପରିଚୟ ହେଉଛି ସେଇଟା। ସେ କଥା ଭଗବାନ ଭଗବତ ଗୀତାର ଦ୍ୱିତୀୟ ଅଧ୍ୟାୟରେ ପ୍ରଥମେ ସେଇ ଅର୍ଜୁନକୁ ସେଇ ଜ୍ଞାନ ପ୍ରଦାନ କରୁଛନ୍ତି। ପ୍ରକୃତରେ ଆମେ ଶରୀର ନୁହଁ। ଦେହିନୋସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀରସ୍ତତ୍ର ନ ମୁହ୍ୟତି। ଆମେ ସବୁ ସମସ୍ତେ ଛୋଟ ପିଲା ଥିଲେ, ଶିଶୁ ଥିଲେ, ତାପରେ କୁମାର ଅବସ୍ଥା ପ୍ରାପ୍ତ ହେଲେ, ତମର ଯେଉଁ ଆଶ୍ରମ ସ୍କୁଲ ଆମେ ଯାଇଥିଲୁ ସେଠି ଛୋଟ ପିଲାମାନେ ସବୁ ପଢ଼ୁଛନ୍ତି, ତମେ ସବୁ ସେଠି ପଢ଼ିଥିବ, ଛୋଟ ପିଲା ଥିବ। ସେଠୁ ପଞ୍ଚମ ଶ୍ରେଣୀ ସରିଲା ପରେ ବର୍ତ୍ତମାନ ଷଷ୍ଠ ଶ୍ରେଣୀରେ ଏଠି ନାମ ଲେଖା ହେଲା ତମର, ଏଠି ଦଶମ ଯାଏ ପାଠ ପଢ଼ିବ। ତେଣୁ ପୁଣି ଯେତେବେଳେ ଏ ସ୍କୁଲ ସରିଲା ସରିଗଲା ପରେ ତମେ ଯେତେବେଳେ ଅନ୍ୟାନ୍ୟ ଉଚ୍ଚ ବିଦ୍ୟାଳୟକୁ ଯିବ, କଲେଜରେ ପଢ଼ିବ ବା ବୈଷୟିକ ବିଦ୍ୟା ଗ୍ରହଣ କରିବ, କିନ୍ତୁ ଏସବୁ ଶରୀର ତମର ପରିବର୍ତ୍ତନ ହେଉଛି। ତମର ସେ ଯେଉଁ ଛୋଟ ଶିଶୁ ଶରୀର ଥିଲା ସେ ବର୍ତ୍ତମାନ ଶରୀର ନାହିଁ, ବର୍ତ୍ତମାନ ଆଉ ଗୋଟେ ଉନ୍ନତ ଶରୀର ତମେ ପ୍ରାପ୍ତ ହେଇଛ। ପୁଣି ଏ ଶରୀର ଆଉ କିଛି ବର୍ଷ ପରେ ଏ ଶରୀର ମଧ୍ୟ ଚାଲିଯିବ, ଆଉ ଗୋଟେ ଶରୀର ପ୍ରାପ୍ତ ହେବ। ତେଣୁ ଏ ଶରୀରରେ ପରିବର୍ତ୍ତନ ହେଲେ ମଧ୍ୟ ତମର ପରିବର୍ତ୍ତନ ହଉନି। ତମେ ସେଇ ଛୋଟ ଶିଶୁ ଶରୀରରେ ଥିଲ, ବର୍ତ୍ତମାନ ମଧ୍ୟ ସେଇ ଏଇ ଶରୀରରେ ଅଛ। ତେଣୁ ଏଇ ଯେଉଁ ଶରୀରର ପରିବର୍ତ୍ତନରେ ଯାହାର ପରିବର୍ତ୍ତନ ହୁଏ ନାହିଁ ସେଇ ହେଉଛି ଆମେ, ଯାହାକି ଆତ୍ମା। ଆମର ପରିଚୟ ହେଉଛି ଆମେ ହେଉଛି ଆତ୍ମା। ଏଇ ଜ୍ଞାନ ଆମେ ଏ ଭୌତିକ ଯେଉଁ ବିଦ୍ୟା ସବୁ ଅଛି ସେ ବିଦ୍ୟାରେ ଆମେ ପ୍ରାପ୍ତ ହେଇପାରିବା ନାହିଁ। ତେଣୁ ଏଇ ଆତ୍ମବିଦ୍ୟା ଜଣେ ପ୍ରାପ୍ତ ହେଲେ ଭଗବାନଙ୍କ ସମ୍ବନ୍ଧୀୟ ମଧ୍ୟ ଆମେ ପ୍ରାପ୍ତ ହେଇପାରିବା, ଜ୍ଞାନ ପ୍ରାପ୍ତ ହେଇପାରିବା, କାରଣ ଆମେ ହେଉଛେ ଭଗବାନଙ୍କର ଅଂଶ। ମମେ ମାଂସ ଜୀବ ଲୋକେ ଜୀବଭୂତ ସନାତନ, ଆମେ ହେଉଛେ ଭଗବାନଙ୍କର ଅଂଶ। ତେଣୁ ଭଗବାନ ଯେଭଳି ସଚ୍ଚିଦାନନ୍ଦ ବିଗ୍ରହ, ତେଣୁ ଆମେ ମଧ୍ୟ ସେଇଭଳି ଭାବ ସଚ୍ଚିଦାନନ୍ଦ। ଅର୍ଥାତ୍ ଆମର ଆମେ ଏଇ ଯେଉଁ ଶରୀର ଆମର ଏଇଟା ନଷ୍ଟ ହେଇଯାଉଛି, କିନ୍ତୁ ଭଗବାନଙ୍କ ଶରୀର ଆମର ଏ ଶରୀର ଭଳି ନୁହଁ, ସେ ହେଉଛି ମାନେ ସବୁବେଳେ ପାଇଁ ସେ ଶରୀର ରହିଛି ଏବଂ ଆନନ୍ଦମୟ ଶରୀର ଭଗବାନଙ୍କ ଶରୀର। କିନ୍ତୁ ସେଇ ଶରୀର ଆମେ ପ୍ରାପ୍ତ ହେଇପାରିବା ଯଦି ସରିଲା ପରେ ଆମେ ଦେବା ଏ ଶରୀର, ଆମେ ସେଇ ଆନନ୍ଦମୟ ଶରୀର ପ୍ରାପ୍ତ ହେଇପାରିବା ଯଦି ଆମେ ସେଇଭଳିଆ ଭଗବାନଙ୍କ ଶରଣରେ ଯିବା। ତେଣୁ ଆମେ ଅଳ୍ପ ସମୟରେ ଏଇ ଭଗବାନଙ୍କ ଶରୀରରେ ଶରଣ ଯିବା ପାଇଁ ଗୋଟେ ସର୍ଟକଟ୍ ବା ଗୋଟେ ମନ୍ତ୍ର ଆମେ ତୁମକୁ କହିବୁ, ସେଇ ମନ୍ତ୍ର ତୁମେ ଉଚ୍ଚାରଣ କରିବ ଏବଂ ଏଇ ମନ୍ତ୍ର ସବୁବେଳେ ମନେ ରଖିଲେ ଆମେ ଯେତେବେଳେ ବିଭିନ୍ନ ପ୍ରକାର ଦୁଃଖ ଆସୁଛି ବା ବିଭିନ୍ନ ପ୍ରକାର ଆମର ଅସୁବିଧା ରହୁଛି, ଆମେ ଜାଣିପାରୁନେ ପ୍ରକୃତରେ ଆମେ କ'ଣ କରିବା, ଏଇ ସମୟରେ ଆମେ ଯଦି ସେଇ ମନ୍ତ୍ରକୁ ମନେ ରଖିବା ତାହେଲେ ଆମକୁ ଭଗବାନ ସେ ତମ ଉପଯୁକ୍ତ ବ୍ୟବସ୍ଥା କରିବେ, ଉପଯୁକ୍ତ ବୁଦ୍ଧି ପ୍ରଦାନ କରିବେ ବା ଉପଯୁକ୍ତ ଆମକୁ ରକ୍ଷା କରିବେ, ଶରଣ ଆମକୁ ଶରଣ ଦେବେ। ସେ ମନ୍ତ୍ର ମୁଁ ତମକୁ ଉଚ୍ଚାରଣ କରିବି, ତମେ ବର୍ତ୍ତମାନ ମୋ ସହିତ ଉଚ୍ଚାରଣ କରିବ, କୁହ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ। ଇଏ ହେଉଛି ଭଗବାନଙ୍କର ନାମ, କୃଷ୍ଣ ରାମ ଇଏ ହେଉଛି ଭଗବାନଙ୍କର ନାମ, ଆଉ ହରେ ହେଉଛନ୍ତି ଭଗବାନଙ୍କର ଶକ୍ତି। ଆମର ସରସ୍ୱତୀ ଦେବୀ ଭଗବାନଙ୍କର ଶକ୍ତି, ସେଭଳି ଭାବରେ ଭଗବାନଙ୍କର ଉଚ୍ଚତର ଶକ୍ତି ରହିଛି, ରାଧାରାଣୀ ହେଉଛି ଭଗବାନଙ୍କର ଶକ୍ତି। ତେଣୁ ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ ଆମେ ଭଗବାନଙ୍କ ଶକ୍ତି ମାଧ୍ୟମରେ ଭଗବାନଙ୍କୁ ପ୍ରାପ୍ତ ହୋଇପାରିବା। ତେଣୁ ଏ ମନ୍ତ୍ରରେ ଆମେ ଭଗବାନଙ୍କ ଶକ୍ତିଙ୍କୁ ପ୍ରାର୍ଥନା କରୁଛେ ଯେ ସେ ଆମକୁ ଭଗବାନଙ୍କର ସେବାରେ ନିଯୁକ୍ତ କରିବେ। ତେଣୁ ଏଇ ମନ୍ତ୍ର ଯଦି ଆମେ ବିଭିନ୍ନ ଯେତେବେଳେ ଆମର ସମୟ ମିଳୁଛି ସେତେବେଳେ ଏଇ ମନ୍ତ୍ରକୁ ଆମେ ଯଦି ଉଚ୍ଚାରଣ କରିବା ବା ଜପ କରିବା ବା କୀର୍ତ୍ତନ କରିବା, ତାହେଲେ ଆମେ ଭଗବାନଙ୍କର ସଂସ୍ପର୍ଶରେ ଆସିପାରିବା, ଭଗବାନଙ୍କ ସହିତ ଆମେ ସାକ୍ଷାତକାର କରିପାରିବା, ଆମେ ନିଜ ପ୍ରକୃତରେ କିଏ ସେ ଜ୍ଞାନ ଆମେ ପ୍ରାପ୍ତ ହୋଇପାରିବା ଏବଂ ଭଗବାନଙ୍କର କୃପା ମଧ୍ୟ ଆମେ ପ୍ରାପ୍ତ ହୋଇପାରିବା। କଳି ଯୁଗରେ ବିଭିନ୍ନ ଯୁଗରେ ଯେଉଁ ରହିଛି, ସତ୍ୟ ଯୁଗରେ ଭଗବାନଙ୍କର ଧ୍ୟାନ କରୁଥିଲେ, ତ୍ରେତୟା ଯୁଗରେ ଭଗବାନଙ୍କର ଯଜ୍ଞ ମାଧ୍ୟମରେ ଭଗବାନଙ୍କର ଆରାଧନା କରୁଥିଲେ, ଦ୍ୱାପର ଯୁଗରେ ଭଗବାନଙ୍କର ମନ୍ଦିର ଆରାଧନା କରୁଥିଲେ, ଯେମିତି ବର୍ତ୍ତମାନ ପୁରୀରେ ଜଗନ୍ନାଥ ମନ୍ଦିରରେ ବିଭିନ୍ନ ପୂଜା ଚାଲିଛି। ତେଣୁ ସେହିଭଳି ଭାବରେ କଳି ଯୁଗରେ ବର୍ତ୍ତମାନ ହେଉଛି ଅନୁମୋଦିତ ପନ୍ଥା ହେଉଛି ଭଗବାନଙ୍କର ନାମ କୀର୍ତ୍ତନ, କଳୌ ତଦ୍ ହରି କୀର୍ତ୍ତନା। ଭଗବାନଙ୍କର ଏଇ ନାମ କୀର୍ତ୍ତନ କଲେ ଆମେ ଭଗବାନଙ୍କ ବିଷୟରେ ଜାଣିପାରିବା ବା ଭଗବାନଙ୍କୁ ଆମେ ପ୍ରାପ୍ତ ହୋଇପାରିବା। ତେଣୁ ଅତି ସହଜରେ କଳିକାଳରେ ଭଗବାନ ନିଜେ ପ୍ରାପ୍ତ ହେବା ପାଇଁ ଏ ଆମକୁ ସେ ଫର୍ମୁଲା ବା ସେ ବିଧି ବତେଇ ଦେଉଛନ୍ତି କେମିତି ଆମେ ଭଗବାନଙ୍କୁ ପ୍ରାପ୍ତ ହୋଇପାରିବା। ତେଣୁ ଆଜି ଏଇ ସରସ୍ୱତୀ ଦେବୀଙ୍କର ଆବିର୍ଭାବ ତିଥିରେ ଆମେ ଭଗବାନଙ୍କ ପାଖରେ ପୁଣି ଥରେ ପ୍ରାର୍ଥନା କରିବା, ଯାହାଫଳରେ କି ସିଏ ଆମକୁ ପ୍ରକୃତ ଜ୍ଞାନ, ପ୍ରକୃତ ସୁରକ୍ଷା ଆମକୁ ସେ ପ୍ରଦାନ କରିବେ, ପ୍ରକୃତ ଆନନ୍ଦ, ପ୍ରକୃତ ଶାନ୍ତି ସେ ପ୍ରଦାନ କରିବେ। ତେଣୁ ଆମେ ଆଉ ଥରେ ଅନ୍ତିମରେ ଭଗବାନଙ୍କୁ ପ୍ରାର୍ଥନା କରି ଆମର ବାଣୀକୁ ଶେଷ କରିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଏସବୁ ବିଭିନ୍ନ ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଆମର ଅଳ୍ପ ସମୟ ଭିତରେ ଆମେ ଏତିକି ସଂକ୍ଷେପରେ ତାଙ୍କୁ ବର୍ଣ୍ଣନା କଲୁ, ଏଟାକୁ ମନେ ରଖିବ। ବିଭିନ୍ନ ସମୟରେ ଯେତେବେଳେ ସୁବିଧା ଅସୁବିଧା ଆସିବ ବା ତମେ ଜାଣିପାରୁନ କ'ଣ ଜୀବନରେ କ'ଣ କରିବାକୁ ପଡ଼ିବ, କିଛି ଦୁଃଖ ଆସିଲା, କିଛି ଅସୁବିଧା ଆସିଲା, ସେହି ସମୟରେ ଏଇ ମନ୍ତ୍ର ଉଚ୍ଚାରଣ କଲେ ଭଗବାନ ଆମକୁ ସୁରକ୍ଷା ପ୍ରଦାନ କରିବେ। ହରେ କୃଷ୍ଣ
ଗୁରୁଙ୍କୁ ମଧ୍ୟ ଧନ୍ୟବାଦ, ସେ ମହାନ ବ୍ୟକ୍ତିତ୍ୱଙ୍କୁ ଆଣି ଆମ ଭଳି ଏକ ଉପାନ୍ତ ସ୍କୁଲକୁ ଆଣିଲେ ଏବଂ ଆମ ପିଲାମାନଙ୍କୁ ତାଙ୍କର ଜ୍ଞାନର କିୟଦଂଶ ପ୍ରଦାନ କଲେ। ଯାହା ଆଜି ମହାନ ତିଥିରେ ସାର୍ଙ୍କୁ ପାଇ ଆମ ସ୍କୁଲ ଗର୍ବିତ। ଯେଉଁ ଭଗବାନଙ୍କର ନାମ ଆରାଧନା କଲେ ଆମ କାନରେ ପକେଇଲେ, ସେଥିପାଇଁ ଆମେ ସମସ୍ତେ ସାର୍ଙ୍କ ନିକଟରେ ରୁହୁ। ଯାହା ହଉ, ସାର୍ ତ ଭକ୍ତି ବେଦାନ୍ତ ଶାସ୍ତ୍ର ଉପରେ ବହୁତ ଅଧ୍ୟୟନ, ଗୀତା ବେଦ ବେଦାନ୍ତ ଉପନିଷଦ ଇତ୍ୟାଦିରେ ପ୍ରବୀଣ। ଯାହା ହଉ, ମୁଁ ସାର୍ଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ସେହି ଠାକୁରଙ୍କର ପଦଟିଏ କହୁଛି, ଯେତେବେଳେ ଅର୍ଜୁନ ଯୁଦ୍ଧକ୍ଷେତ୍ରରେ ତାଙ୍କର ଜ୍ଞାତି କୁଟୁମ୍ବଙ୍କ ବଦ୍ଧ ଆଶଙ୍କା କରି ଶିଥିଳ ହୋଇ ପଡ଼ୁଥିଲେ, ସେହି ସମୟରେ ଭଗବାନ ତାଙ୍କୁ କହିଥିଲେ ଏବଂ ଅର୍ଜୁନ ମଧ୍ୟ କହିଲେ ଯେ କାର୍ପଣ୍ୟ ଦୋଷ ପହତ ସ୍ୱଭାବ ତୃଷାମିତ୍ୱାଂ ଧର୍ମ ସମୂଢ଼ ଚେତା। ଆମେ ତ ସାଧାରଣ ଲୋକ, ଅର୍ଜୁନ କେତେ ମାନେ ରାଜବଂଶ, ଦ୍ରୋଣ କୃପାଚାର୍ଯ୍ୟ ତାଙ୍କର ଗୁରୁ ଥିଲେ, କେତେ କ'ଣ ସେ ଜ୍ଞାନ ଗାରିମାରେ ପୂର୍ଣ୍ଣ ଥିଲେ, ତଥାପି ତାଙ୍କ ମନରେ ଯେଉଁ ସନ୍ଦେହ ଥିଲା ସେଇ ମହାନ ଗୁରୁ ମହାନ ସତ୍ୟ ଭଗବାନ ତାଙ୍କ ଦେହରୁ ବା ତାଙ୍କ ମନରୁ ସମସ୍ତ ସନ୍ଦେହ, ଏହି ପ୍ରଶ୍ନ ପଚାରିବାରୁ ସିଏ ତାଙ୍କର ସମସ୍ତ ଭ୍ରମ ଦୂର କରିଥିଲେ। ଏବଂ ମଝିରେ ସେ ଆହୁରି ଗୋଟେ କଥା କହିଥିଲେ ଭଗବାନ, ଯେ ଅନନ୍ୟ ଚିନ୍ତୟନ୍ତୁ ମାନ ଯେ ଜଣା ପର୍ଯ୍ୟୁପାସତେ तेसा नित्या विदुक्तानां योगक्षेम वहाम्यहम्। हे अर्जुन, मत जे अन्य भाव रे भक्ति करे, मुझे तार समस्त दायित्व बहन करे, तार अप्राप्त द्रव्य प्राप्त हुए, प्राप्त द्रव्य मध्य साहित्यिका हुए, ये केवल मुँह ही करता है। तेणु तुझे आज महान पीतरे ज्ञान ज्ञान कौन ये सार कहले नही ज्ञान न सदृश ज्ञान ठारू आउ बड़ किसी ना जाओ से भगवान को आम आराधना करी आम समस्त काम कले आम आम अभीष्ट फल प्राप्ति करवा सारे पुणी थे धन्यवाद दे सार उधरा सार धन्यवाद दे आमर ये पवित्र दिन में आम पाखे उपस्थित हो आम कि शुणिले और भगवत मार्ग में परिचालित होगा जो उद्देश्य दे पुणी थे सार को धन्यवाद दे